शांति प्रेमी सज्जनों सन्नारियों,
शांति प्रेमी सज्जन तथा सन्नारीगण,
शांति किसे नहीं चाहिए, सुख किसे नहीं चाहिए,
शांति कहा को दरकार नहीं, सुख कहा को दरकार नहीं,
जीवन में कितने प्रकार की अशांतियां आती रहती हैं, दुख आता रहता है, उनसे कैसे छुटकारा पाएं, कैसे सही माने में सुख शांति का जीवन जिए।
जीवन रे केते प्रकार रो अशांति आसी थाए, दुख आसी थाए, सेथिरु किपरी मुक्ति पाइबा, किपरी प्रकृत अर्थरे सुख शांति रो जीवन जीवा।
भगवान बुद्ध ने विपश्यना की साधना द्वारा सुख शांति का जीवन जीने का एक बहुत अच्छा मार्ग सिखाया, सच्चाई का मार्ग। अपने बारे में सच्चाई को जानना, जानते जानते दुख दूर होता है।
भगवान बुद्ध विपश्यना साधना द्वारा सुख शांतिर जीवन जीवार गोटे बहुत भल मार्ग सिखाई, सत्यर मार्ग, निज विषय सत्य को जानिबा, जानु जानु दुख दूर होइथाए।
विपश्यना की साधना का ये कह कह गए है जो आज तुम्हें सिखाया जा रहा है, प्रारंभिक कदम है, पर प्रारंभिक कदम भी बहुत कल्याणकारी, बहुत मंगलकारी।
विपश्यना साधना रो यहा क ख ग जहा आज तुमको सिखा जाउछि प्रारंभिक पदक्षेप, परंतु यही प्रारंभिक पदक्षेप भी बहुत कल्याणकारी, बहुत मंगलकारी।
सारा मार्ग सच्चाई के सहारे सहारे अपने बारे में क्या सच्चाई है उसी को आलंबन बनाकर इस मार्ग पर चलना है। तो ये नन्ना सा कदम जो आज उठाने जा रहे हो, ये विपश्यना की पहली विद्या का प्रारंभिक कदम है।
पूरा मार्ग सत्यर आधार रे, निज विषय रे कौन सत्य अच्छी ताकु आलंबन करी एही मार्ग रे चलिबार अच्छी। तेबे एही छोटिया पदक्षेप जहाँ आज उठाइबा को जाउछंती, यहा विपश्यनार प्रथम विद्यार प्रारंभिक पदक्षेप। एही विद्या को से समय रे नाम दियागला आना पान सती। यहाँ अर्थ कौन हला, आन माने आसुथिबा श्वास, अपान माने जाउथिबा श्वास, आउ सती माने सजाग रहिबा, सचेतन रहिबा, मन को एकाग्र करिवार अछि, सत्यर साहाज्य रे एकाग्र करिवार अछि, श्वासर साहाज्य रे ମନକୁ ଏକାଗ୍ର କରିବାର ଅଛି। ଶ୍ୱାସ ସମସ୍ତଙ୍କ ପାଇଁ ବହୁତ ମହତ୍ତ୍ୱପୂର୍ଣ୍ଣ ସତ୍ୟ ଅଛି, ସତ୍ୟ ଅଛି ଯାହାକୁ ଆମେ ଜନ୍ମରୁ ନେଇ ମୃତ୍ୟୁ ପର୍ଯ୍ୟନ୍ତ ଅନୁଭବ କରୁଥାନ୍ତି। ଏବେ ତାରି ସାହାଯ୍ୟରେ ଚିତ୍ତକୁ ଏକାଗ୍ର କରିବାର ଅଛି, ନିର୍ମଳ କରିବାର ଅଛି। ତେବେ ଆଲମ୍ବନ ଆରମ୍ଭରେ ଆମର ଶ୍ୱାସ ହିଁ ରହିବ। ଦେଖନ୍ତୁ, ବିଲକୁଲ ସହଜ ସ୍ୱାଭାବିକ ଶ୍ୱାସ, ଯାହା ନିଜ ସ୍ୱଭାବରୁ ଆସୁଛି, ନିଜ ସ୍ୱଭାବରୁ ଯାଉଛି। ଲମ୍ବା ଅଛି ତ ଲମ୍ବା ଅଛି, ଛୋଟ ଅଛି ତ ଛୋଟ ଅଛି, ଛୋଟକୁ ଲମ୍ବା କରିବାର ନାହିଁ, ଶ୍ୱାସର କୌଣସି କସରତ କରିବାର ନାହିଁ। ପ୍ରାଣାୟାମ ବିଲକୁଲ ନୁହେଁ, ପ୍ରାଣାୟାମର ନିଜର ଲାଭ ଅଛି, କିନ୍ତୁ ଏହି ବିଦ୍ୟାର ବିପରୀତ। ଏଠି ତ ସହଜ ସ୍ୱାଭାବିକ ଶ୍ୱାସ। ଗୋଟିଏ ମହତ୍ତ୍ୱପୂର୍ଣ୍ଣ ନିୟମ ହେଲା, ଏହା ସହ କୌଣସି ଶବ୍ଦ ଯୋଡ଼ି ହୋଇ ନଯାଉ, କୌଣସି କଳ୍ପନା ଯୋଡ଼ି ହୋଇ ନଯାଉ, ନଚେତ୍ ଧ୍ୟାନ ସେହି ଶବ୍ଦ ଉପରେ ରହିବ, ସେହି କଳ୍ପନା ଉପରେ ରହିବ, ଶ୍ୱାସକୁ ଭୁଲିଯିବେ। ଆମର ଆଲମ୍ବନ ତ ଆମର ଶ୍ୱାସ, ତେଣୁ ବାସ୍ କେବଳ ଶ୍ୱାସ, ଯେମିତି ବି ଆସୁଛି ଆମେ ଜାଣୁଛେ, ଯେମିତି ବି ଯାଉଛି ଆମେ ଜାଣୁଛେ, ଆମର କାମ ହେଉଛି କେବଳ ଜାଣିବା, ସେଥିରେ କୌଣସି ଫେରାବଦଳ କରିବାର ନାହିଁ। ଯେମିତି ଅଛି ସେମିତି ଅଛି, ବୁଦ୍ଧ କହିଛନ୍ତି ଯଥାଭୂତ, ଯେପରି ଅଛି ସେପରି ଅଛି। ଲମ୍ବା ଅଛି ତ ଲମ୍ବା ଅଛି, ଛୋଟ ଅଛି ତ ଛୋଟ ଅଛି, ବାନା କପଡ଼ାରେ ଗତାଗତ କରୁଛି ତ ବାନା କପଡ଼ାରେ, ଡାହାଣ ନାକପୋଡ଼ାରେ ଗତାଗତ କରୁଛି ତ ଡାହାଣ ନାକପୋଡ଼ାରେ, ଜାଣୁଛେ। ଆମର କାମ କେବଳ ଜାଣିବା। ବିପଶ୍ୟନାର 10 ଦିନର ଲମ୍ବା ଯାତ୍ରା ଏବେ ଏହିଠାରୁ ଆରମ୍ଭ କରୁଛନ୍ତି। 10 ଦିନର ସମୟ ବାହାର କରିପାରୁନାହାନ୍ତି, ତେବେ ଚାଲନ୍ତୁ ଏହିଠାରୁ ଆରମ୍ଭ କରିବା। 10 ଦିନ ଜାଗାରେ 10 ମିନିଟର ସାଧନା। ଚକା ପକାଇ ଅଣ୍ଟା ସିଧା କରି ବସିବା, ଆଖି ବନ୍ଦ, ଯେହେତୁ ଆଖିର ଆବଶ୍ୟକତା ନାହିଁ ତେଣୁ ଚଷମା ଉତାରି ଦିଅନ୍ତୁ, ପାଟି ବନ୍ଦ, ପୁରା ଧ୍ୟାନ ନାସିକାର ଦ୍ୱାର ଉପରେ। ଆସୁଛି ଶ୍ୱାସ, ଆସୁଛି ଶ୍ୱାସ, ଯାଉଛି ନିଜ ସ୍ୱଭାବରୁ, ଯେମିତି ବି ଆସୁଛି ଯେମିତି ବି ଯାଉଛି ନିଜ ସ୍ୱଭାବରୁ। ଏହା ସହ ଆଉ କିଛି ଯୋଡ଼ା ନ ହେଉ, କିଛି ବି ଯୋଡ଼ି ହେବ ତେବେ ସାଧନା ଦୁର୍ବଳ ହୋଇଯିବ। ସାଧନାର ଆଲମ୍ବନ କେବଳ ଗୋଟିଏ। ଆମର ଏଠି କୁହାଯାଇଛି, ଏକେ ସାଧେ ସବ୍ ସାଧେ, ସବ୍ ସାଧେ ସବ୍ ଖୋଏ, ମାନେ ଗୋଟିଏ ସାଧିଲେ ସବୁ ସାଧନ୍ତି, ସବୁ ସାଧିଲେ ସବୁ ହରାନ୍ତି। ଆଲମ୍ବନ ଗୋଟିଏ ତ ବାସ୍, ଗୋଟିଏ ଗୋଟିଏ ଆଲମ୍ବନ ଉପରେ କାମ କରିବାର ଅଛି। ଏହା ସହ ଆଉ 2-4 ଯୋଡ଼ିଦେଲେ ତେବେ ଖେଚଡ଼ି ହୋଇଗଲା, କାମର କଥା ହେଲା ନାହିଁ, ପୁଣି ସବୁ ହଜେଇଦେବେ। ସେଥିପାଇଁ ଶ୍ୱାସ ବ୍ୟତୀତ ଆଉ କିଛି ନୁହେଁ, କୌଣସି କଳ୍ପନା ନାହିଁ, କୌଣସି ମାନ୍ୟତାର ଆରୋପଣ ନାହିଁ, ବାସ୍ ନିଜ ସ୍ୱଭାବରୁ ଶ୍ୱାସ ଆସୁଛି ଶ୍ୱାସ ଯାଉଛି। ମନ ଭଟକି ଗଲା ତେବେ ଫେରେଇ ଆଣିବେ, ଚିନ୍ତା କରିବାର କଥା ନାହିଁ। ସ୍ୱଭାବ ଅଟେ ମନର, ପୁରୁଣା ସ୍ୱଭାବ ଅଛି, ସେ ଗୋଟିଏ ଜାଗାରେ ସ୍ଥିର ରହେ ନାହିଁ। ଇଆଡ଼େ ପଳେଇଲା, ସିଆଡ଼େ ପଳେଇଲା, ପଳେଇଲା ଆମେ ପୁଣି ନେଇ ଆସିଲେ। ଏହା ସହ କୌଣସି ଶବ୍ଦ ଯୋଡ଼ିଲେ, କୌଣସି ମନ୍ତ୍ର ଯୋଡ଼ିଲେ, କୌଣସି କଳ୍ପନା ଯୋଡ଼ିଲେ ତେବେ ବିଗିଡ଼ିଯିବ। ଆମେ ଯେଉଁ ରାସ୍ତା ଆପଣେଇଛେ ତାହା ଆଗକୁ ଯାଇକରି ଆନାପାନର ପୁରା ରାସ୍ତା ଆପଣାଇବା, ପୁଣି ବିପସନାର ପୁରା ରାସ୍ତା ଆପଣାଇବା, ତେବେ ଦେଖିବା କେତେ କଲ୍ୟାଣ ହେଉଛି। ଏହି ଯେଉଁ ପ୍ରାରମ୍ଭିକ ପଦକ୍ଷେପ ନେଉଛେ ଏଥିରେ ମଧ୍ୟ କଲ୍ୟାଣ ଅଛି। ବାସ୍ ଖିଆଲ ଏହି କଥାର ରଖିବେ କି ଅନ୍ୟ କିଛି ଏହା ସହ ଯୋଡ଼ି ହୋଇ ନପାରୁ। ଆମର ଜଣେ ମହାନ ସନ୍ଥ କହିଛନ୍ତି, ଥାପିଆ ନ ଯାଇ ଓ କିତା ନ ହୋଇ ଆପୋ ଆପ ନିରଞ୍ଜନ ଶୋଇ। ଥାପିଆ ନ ଯାଇ, ଏହା ଉପରେ କିଛି ସ୍ଥାପିତ କରିଦେବେ ନାହିଁ। କିତା ନ ହୋଇ, କିଛି ନିଜ ତରଫରୁ ନିର୍ମାଣ କରିବାର କାମ କରିବେ ନାହିଁ। ଆପେ ଆପେ ହେଉଛି ନା, ଯାହା ଆପେ ଆପେ ହେଉଛି ତାକୁ ଆମେ ଜାଣୁଛେ। ଆମର କାମ ଜାଣିବାର ଅଛି। ମନ ଭଟକି ଗଲା, ବ୍ୟସ୍ତ ହେବାର ନାହିଁ, ପୁଣି ଶ୍ୱାସ ଉପରକୁ ନେଇ ଆସନ୍ତୁ। ଆମର କାମ ହେଲା ଶ୍ୱାସକୁ ଜାଣିବା। ବାଧା ଆସିବ ତେବେ ବିଚଳିତ ହୁଅନ୍ତୁ ନାହିଁ, ଆଉ ବହୁତ ଲମ୍ବା ସମୟ ପର୍ଯ୍ୟନ୍ତ ବି ନୁହେଁ। ଏହା ପ୍ରାରମ୍ଭିକ ଅବସ୍ଥା ନା, ତେଣୁ ବହୁତ ଲମ୍ବା ସମୟ ପର୍ଯ୍ୟନ୍ତ ବି ନୁହେଁ। ବାସ୍ 10 ମିନିଟ୍ ବହୁତ ଅଛି। ସକାଳେ 10 ମିନିଟ୍, ସନ୍ଧ୍ୟାରେ ବା ରାତିରେ 10 ମିନିଟ୍। ଚକା ପକାଇ ବସିଗଲେ ଅଣ୍ଟା ସିଧା, ଆଖି ବନ୍ଦ, ପାଟି ବନ୍ଦ। ଏବେ ଶ୍ୱାସ ତ ଆସୁଛି ନା, ଶ୍ୱାସ ଆସୁଛି, ଶ୍ୱାସ ଯାଉଛି, ଆସୁଛି, ଯାଉଛି। ଏହା ସତ୍ୟତାର ପ୍ରଥମ ପାଦ, ସତ୍ୟ ଆଲମ୍ବନର ପ୍ରଥମ ପାଦ। ଏହା ସାହାରାରେ ଯେବେ ଆଗକୁ ବଢ଼ିବେ ତେବେ ଆନାପାନ ଆହୁରି ଗଭୀରତା ପର୍ଯ୍ୟନ୍ତ କରିନେବେ। ଏହି 10 ମିନିଟ୍ର ଆନାପାନରେ ବି ବହୁତ ଶାନ୍ତି ମିଳିବ, ବହୁତ ସୁଖ ମିଳିବ। ଯେବେ ଆନାପାନର ପୁରା କୋର୍ସ କରିନେବେ ତେବେ ଆହୁରି ଶାନ୍ତି ମିଳିବ, ଆଉ ତା ସହିତ ଯେବେ ବିପସ୍ୟନାର ପୁରା କୋର୍ସ କରିନେବେ ବହୁତ ଶାନ୍ତି ମିଳିବ। ହେଲେ କେଉଁଠାରୁ ଆରମ୍ଭ ତ ହେଉ? ତେବେ ଏହା ବିପସ୍ୟନା ସାଧନାର କ ଖ ଗ, ଇଂରାଜୀରେ କହିଲେ କିଣ୍ଡର ଗାର୍ଟେନ୍, ଏହିଠାରୁ କାମ ଆରମ୍ଭ କରିବେ। ଏକଦମ ଖିଆଲ ରଖିବେ କି ଆମ ପାଇଁ ଆଲମ୍ବନ ହେଉଛି କେବଳ ଶ୍ୱାସ, ଏହା ବ୍ୟତୀତ ଆଉ କିଛି ନୁହେଁ। ଆସିବ ଅନେକ ବିଚାର ମଝିରେ ଆସିବ, ସେଠାରୁ ମନ ହଟେଇ ପୁଣି ଶ୍ୱାସ ଉପରକୁ ଆସିଯିବେ। ମନ ଭଟକିବ ତ ବିଚଳିତ ହୋଇଯିବେ ନାହିଁ, ପୁଣି ଶ୍ୱାସ ଉପରକୁ ଆସିଯିବେ। ଏହିପରି 10 ମିନିଟ୍ ବି କରିବେ, 10 ମିନିଟ୍ ସକାଳେ, 10 ମିନିଟ୍ ସନ୍ଧ୍ୟାରେ ବା ରାତିରେ ଶୋଇବା ପୂର୍ବରୁ, ତେବେ ତା'ର ପରିଣାମ ଆସିବା ଆରମ୍ଭ ହୋଇଯିବ, ଭଲ ପରିଣାମ ଆସିବ। ଧର୍ମର ପ୍ରତ୍ୟେକ ପାଦ, ସତ୍ୟର ପ୍ରତ୍ୟେକ ପାଦ ଭଲ ପରିଣାମ ହିଁ ଆଣେ, ସୁଖ ଆଣେ, ଶାନ୍ତି ଆଣେ। ଜୀବନରେ କୌଣସି ଘଟଣା ଘଟିଗଲା, ଅପ୍ରୀତିକର ଘଟଣା ଘଟିଗଲା, ଆଉ ଆମେ ଅଶାନ୍ତ ହୋଇଗଲେ, ତେବେ ତୁରନ୍ତ ଶ୍ୱାସର ସାହାରା। ଶ୍ୱାସ ଆସୁଛି, ଯାଉଛି, ଆସୁଛି, ଯାଉଛି। କିଛି ସମୟ ବି ଦେଖିଲେ ତେବେ ଦେଖିବେ ବିଲକୁଲ ବ୍ୟାକୁଳ ହୋଇଥିବା ମନ ଶାନ୍ତ ହେବାକୁ ଲାଗିଲା। ଆଉ ସକାଳେ ସନ୍ଧ୍ୟାରେ ଅଭ୍ୟାସ କରିବେ ତେବେ ଆହୁରି ଶାନ୍ତ ହୋଇ ଚାଲିଯିବ, ବହୁତ ଶାନ୍ତ ହୋଇ ଚାଲିଯିବ। କାମ କରିବାକୁ ହେବ, ଅନ୍ୟ କେହି ତୁମକୁ ମାର୍ଗ ବତାଇ ପାରିବେ, ସାଧନାର ବିଧି ବତାଇ ପାରିବେ, କରିବାକୁ ତ ତୁମକୁ ହିଁ ପଡ଼ିବ। ପ୍ରତ୍ୟେକ ବ୍ୟକ୍ତିଙ୍କୁ ସ୍ୱୟଂ କରିବାକୁ ହୋଇଥାଏ, କାରଣ ପ୍ରତ୍ୟେକ ବ୍ୟକ୍ତି ନିଜର ମାଲିକ ନିଜେ, ଅନ୍ୟ କେହି ମାଲିକ ନୁହେଁ। ସେଥିପାଇଁ ସେ ସମୟରେ କୁହାଗଲା, ଅତାହି ଅତନୋ ନାଥୋ କୋହି ନାଥୋ ପରାସିଆ। ଆରେ କିଏ ଉପରେ ଏପରି ମାଲିକ ଅଛି? ଆମେ ଆମର ମାଲିକ, ଆମେ ଆମର ଗତି ନିଜେ ବନାନ୍ତି। ଅତାହି ଅତନୋ ନାଥୋ ଅତାହି ଅତନୋ ଗତି। ସୁଗତି ବନାନ୍ତି କି ଦୁର୍ଗତି ବନାନ୍ତି ଆମରି ହାତରେ ଅଛି। ଯେବେ ଆମରି ହାତରେ ଅଛି ତେବେ ଆମେ ଦୁର୍ଗତି କାହିଁକି ବନେଇବା, ସୁଗତି ହିଁ ବନେଇବା। ତେଣୁ ଏବେଠାରୁ ଆରମ୍ଭ କରିବା, ସୁଗତିର କାମ ଏବେଠାରୁ ଆରମ୍ଭ କରିବା। ବାସ୍ କେବଳ ଶ୍ୱାସକୁ ଜାଣୁଛେ, ନା ତାକୁ ଭଲ ମାନୁଛେ ନା ତାକୁ ଖରାପ ମାନୁଛେ। ସତ୍ୟ ଅଛି, ଏହି କ୍ଷଣର ଏହା ସତ୍ୟ, ଆଉ ଆମେ ତାକୁ ଜାଣି ଚାଲିଛନ୍ତି। ବାସ୍ ସେହି ସତ୍ୟକୁ ବଦଳାଇବାକୁ ଚେଷ୍ଟା କରିବେ ନାହିଁ, ଯେମିତି ଅଛି ସେମିତି ଅଛି। ବାସ୍ 10 ମିନିଟ୍ ସକାଳେ, 10 ମିନିଟ୍ ସନ୍ଧ୍ୟାରେ କିମ୍ବା ରାତିରେ ପରିଣାମ ଆସିବା ଆରମ୍ଭ ହୋଇଯିବ। ପରିଣାମ ଏପରି ଆସିବ, ପୁଣି ମନ କରିବ କି ଭାଇ ଇଏ ତ 10 ମିନିଟ୍ର ହିଁ ଆନାପାନ ଥିଲା, ଏବେ ପୁରା 3 ଦିନର ଆନାପାନ କରେ, 10 ଦିନର ବିପସ୍ୟନା କରେ, ବହୁତ ଲାଭ ହେବ। ଏହି 10 ମିନିଟ୍ର ସାଧନାରେ ଯେଉଁ ଲାଭ ହେବ ତାହା ବିଶ୍ୱାସ ଦେବ କି ଆଗର ପାହୁଣ୍ଡ ଆମକୁ ଆହୁରି ଅଧିକ ସୁଖ ଶାନ୍ତି ଦେଲାବାଲା। ପ୍ରଥମେ ଏତିକି ତ କରନ୍ତୁ, ଖୁବ୍ ମନକୁ ସଜାଗ ରଖି ସବଳ ରଖି ଭଟକି ନପାରୁ, ଆଉ ଭଟକି ଗଲା, ସ୍ୱଭାବ ଅଛି ପୁରୁଣା, ତେବେ ବିନା ବ୍ୟାକୁଳ ହୋଇ ପୁଣି ଶ୍ୱାସ ଉପରକୁ ନେଇ ଆସିଲେ, ଶ୍ୱାସ ତ ଅଛି ହିଁ, ପୁଣି ଭଟକିଲା, ପୁଣି ଶ୍ୱାସ ଉପରକୁ ନେଇ ଆସିଲେ। ଏହିପରି କରି କରି ଅଭ୍ୟାସରେ ପଡ଼ିଯିବ, 10 ମିନିଟ୍ ସହଜରେ ଶ୍ୱାସ ଉପରେ ମନ ଲାଗି ରହିବ, ଆଉ ଲାଗି ରହିବ ତ ପରିଣାମ ଆସିବା ଆରମ୍ଭ ହୋଇଯିବ, ସୁଖ ଆସିବା ଆରମ୍ଭ ହୋଇଯିବ, ଶାନ୍ତି ଆସିବା ଆରମ୍ଭ ହୋଇଯିବ। ଆରେ ଜୀବନରେ ଆଉ କ'ଣ ଦରକାର, ଏହାର ତ ଅଭାବ। ସୁଖ ନାହିଁ, ଶାନ୍ତି ନାହିଁ, ଅଶାନ୍ତି ହିଁ ଅଶାନ୍ତି। ଆଉ ସୁଖ ଶାନ୍ତିର ପ୍ରଥମ ପାହୁଣ୍ଡ, ସୁଖ ଶାନ୍ତିର ପ୍ରଥମ ପାହୁଣ୍ଡ ଉଠିବା ଆରମ୍ଭ ହୋଇଯାଉ, ତେବେ ଆଗକୁ ଆହୁରି ଅଧିକ ସୁଖ ଶାନ୍ତି ପ୍ରାପ୍ତ ହେବ, ଆହୁରି ଅଧିକ ସୁଖ ଶାନ୍ତି ପ୍ରାପ୍ତ ହେବ।
ଏକ କାମ ଓର କରନା ହୋଗା, 10 ମିନିଟ୍ ତକ୍ ସାଂସକୁ ଦେଖତେ ଦେଖତେ ଜରା ସି ଭି ଶାନ୍ତି ମିଲେ ତୋ ମନ ମେ ମଙ୍ଗଲ କାମନା ଜଗାନି ହୋଗି। ଜୈସେ ଥୋଡ଼ି ସି ଭି ଶାନ୍ତି ମୁଝେ ମିଲି, ଏସେ ସବକୁ ମିଲେ। ଆରେ ସଭି ତ ଦୁଃଖୀ ହେଁ, ସବକେ ମନ ମେ ସୁଖ ଆଏ, ଶାନ୍ତି ଆଏ, ସବକା ମଙ୍ଗଲ ହୋ, ସବକା କଲ୍ୟାଣ ହୋ, ସବକା ଭଲା ହୋ।
ଆଉ ଗୋଟିଏ କାମ କରିବାକୁ ହେବ, 10 ମିନିଟ୍ ପର୍ଯ୍ୟନ୍ତ ଶ୍ୱାସକୁ ଦେଖୁ ଦେଖୁ ଟିକିଏ ବି ଶାନ୍ତି ମିଳିଲା ତେବେ ମନରେ ମଙ୍ଗଳ କାମନା ଜଗାଇବାକୁ ହେବ। ଯେପରି ଅଳ୍ପ ଟିକିଏ ବି ଶାନ୍ତି ମୋତେ ମିଳିଲା ଏପରି ସମସ୍ତଙ୍କୁ ମିଳୁ। ଆରେ ସମସ୍ତେ ତ ଦୁଃଖୀ, ସମସ୍ତଙ୍କ ମନରେ ସୁଖ ଆସୁ, ଶାନ୍ତି ଆସୁ, ସମସ୍ତଙ୍କର ମଙ୍ଗଳ ହେଉ, ସମସ୍ତଙ୍କର କଲ୍ୟାଣ ହେଉ, ସମସ୍ତଙ୍କର ଭଲ ହେଉ।
ଧର୍ମ ମହାନ ହେ, କଲ୍ୟାଣ ହିଁ କର୍ତ୍ତା ହେ, ତୋ ଏହି ଭାବ ଉଠେ।
ଧର୍ମ ମହାନ, କଲ୍ୟାଣ ହିଁ କରେ, ତେଣୁ ଏହି ଭାବ ଉଠୁ।
ଧର୍ମ ସଦା ମଙ୍ଗଲ କରେ, ଧର୍ମ କରେ କଲ୍ୟାଣ, ଧର୍ମ ସଦା ରକ୍ଷା କରେ, ଧର୍ମ ବଡ଼ ବଲବାନ। ମଙ୍ଗଲ ହୋ, ମଙ୍ଗଲ ହୋ, ସବକା ମଙ୍ଗଲ ହୋ, ସବକା ମଙ୍ଗଲ ହୋ।
आओ 10 मिनट आनापान की साधना का अभ्यास करें। आनापान की साधना का अभ्यास करें।
आसंतु 10 मिनट आनापान साधनार अभ्यास करिवा। आनापान साधनार अभ्यास करिवा।
पाद थे मार कर बैठ जाए, आराम से सुखपूर्वक जिस आसन में आराम से बैठ सकते हैं उसी आसन में बैठें।
चक्का पकाई बसी जानतु, आराम रे सुखपूर्वक जेऊ आसन रे आराम रे बसी परिवे सही आसन रे बसंतु।
कमर पेट गर्दन सीधे रखें,
अंटा पिठी बेक सीधा रखंतु।
आंखें बंद रखें, ध्यान के समय हमेशा आंखें बंद रहनी चाहिए। आंखें खुलेगी तो मन भटक जाएगा, तो आंखें बंद ही रहे। जो लोग ऐनक लगाते हैं वो ऐनक उतार कर ध्यान करेंगे।
आखि बंद रखंतु, ध्यान समय रे आखि सर्वदा बंद रखिबा उचित। आखि खोली जीव तेबे मन भटकी जीव, तेणु आखि बंद ही रहु। जेउ माने चश्मा लगांती से माने चश्मा उतारी ध्यान करंतु।
मुँह भी बंद रखें, सांस मुंह से नहीं लेना है, नासिका से लेना है।
पाटी मध्य बंद रखंतु, श्वास पाटी रे नेबार नहीं, नासिका रे नेबार अछि।
तो सारा ध्यान नासिका के द्वारों पर,
तेणु पूरा ध्यान नासिकार द्वार उपरे।
सारा ध्यान नासिका के द्वारों पर केंद्रित करके जानते रहें, सांस भीतर आ रहा है तो आ रहा है, बाहर जा रहा है तो जा रहा है, यही जानना है। बस इसे जानते रहें, निरंतरता से जानते रहें, बड़े ध्यान से जानते रहें।
पूरा ध्यान नासिकार द्वार रे केंद्रित करी जानी चलंतु, श्वास भीतर को आसुची तो आसुची, बाहर को जाउची तो जाउची, एहा जानिबार अछि। बास एहा को जानि चालंतु। ନିରନ୍ତରତାର ସହ ଜାଣି ଚାଲନ୍ତୁ, ଖୁବ୍ ଧ୍ୟାନର ସହ ଜାଣି ଚାଲନ୍ତୁ।
सांस बाई नासिका में से गुजर रहा है या दाहिनी नासिका में से गुजर रहा है या दोनों नासिकाओं में से गुजर रहा है, बड़े ध्यान से, बड़े ध्यान से जाने।
ଶ୍ୱାସ ବାଁ ନାକପୁଡ଼ାରେ ଯାତାୟତ କରୁଛି କି ଡାହାଣ ନାକପୁଡ଼ାରେ ଯାତାୟତ କରୁଛି କି ଦୁଇଟି ଯାକ ନାକପୁଡ଼ାରେ ଯାତାୟତ କରୁଛି, ଖୁବ୍ ଧ୍ୟାନପୂର୍ବକ, ଖୁବ୍ ଧ୍ୟାନପୂର୍ବକ ଜାଣନ୍ତୁ।
ଉସେ ବଦଲନେ କି କୋଶିଶ ନାହିଁ କରେ, ବାୟା ହେ ତୋ ବାୟା ହେ, ଦାହିନା ହେ ତୋ ଦାହିନା ହେ, केवल जाने, केवल जानना ही है।
ताको बदलाइबार चेष्टा करंतु नहीं, बाँ पटे अच्छी तो बाँ पटे अच्छी, डाहाण पटे अच्छी तो डाहाण पटे अच्छी, केवल जानंतु, केवल जानिबार ही अच्छी।
सांस लंबा है तो लंबा है, छोटा है तो छोटा है, उसे भी बदलने की कोशिश नहीं करें, केवल जानना है, केवल जानना है।
श्वास लंबा अच्छी तो लंबा अच्छी, छोटो अच्छी तो छोटो अच्छी, ତାକୁ ମଧ୍ୟ ବଦଳାଇବାର ଚେଷ୍ଟା କରନ୍ତୁ ନାହିଁ, କେବଳ ଜାଣନ୍ତୁ, କେବଳ ଜାଣନ୍ତୁ।
ଏ ସାଂସ ଆୟା, ଏ ସାଂସ ଗୟା, ଏ ସାଂସ ଆୟା, ଏ ସାଂସ ଗୟା, ସାଂସ ଏ ସାଂସ ପର ମନ ଲଗା ରହେ, सांस से सांस पर मन लगा रहे।
ये श्वास आसिला, ये श्वास गला, ये श्वास आसिला, ये श्वास गला, श्वासरु श्वास उपरे मन लागी रहो, श्वासरु श्वास उपरे मन लागी रहो।
मन भटके तो उसे फिर सांस पर ले आए, भटकने ही न दें, पर भटके तो फिर सांस पर ले आए।
मन भटकी गले ताकु पूर्णी श्वास ऊपर को नहीं आसंतु, भटकीबाकु दियंतु नहीं, किंतु भटकी गले ତାକୁ ପୁଣି ଶ୍ୱାସ ଉପରକୁ ନେଇ ଆସନ୍ତୁ।
मन को नाक के दरवाजों पर लगाए रखें, दृढ़ता पूर्वक लगाए रखें।
मन को नाक द्वार देश रे लगाई रखंतु, दृढ़ता पूर्वक लगाई रखंतु।
एक पहरेदार की तरह, एक द्वारपाल की तरह खूब सजग, खूब सचेत।
जणे प्रहरी भळी, जणे द्वारपाळ भळी, खूब सजग, खूब सचेत।
एक भी सांस बिना जानकारी के भीतर आने न पाए। एक भी सांस बिना जानकारी के बाहर जाने न पाए।
गोटिए हेले श्वास अजाणतरे भीतर को आसी न पारु। गोटिए हेले श्वास अजाणतरे बाहर को जाइ न पारु।
एक एक सांस पर पहरा लगा रहे। एक एक सांस की पहरेदारी होती रहे।
गोटिए गोटिए श्वास उपरे पहरा लागि रहु। गोटिए गोटिए श्वासर पहरादारी होई चालु।
खूब सजग, खूब सचेत, खूब सावधान, सावधान, सावधान। अपने ही सांस के प्रति सावधान, सांस के आवागमन के प्रति सावधान।
खूब सजग, खूब सचेत, खूब सावधान, सावधान, सावधान। निजर श्वास प्रति सावधान, श्वासर जीवा आसीबा प्रति सावधान।
भवतु सर्वमङ्गलं, भवतु सर्वमङ्गलं, भवतु सब मंगलं। बहुत अच्छे, बहुत अच्छे,
बहुत भलो, बहुत भलो।
विश्राम करो, विश्राम करो,
विश्राम करंतु, विश्राम करंतु।